ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ପାଇଁ ଧାର୍ଯ୍ୟ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ରାଜ୍ୟସଭାର 54 ଜଣ ସାଂସଦଙ୍କ କାର୍ଯ୍ୟକାଳ ଆଜି ପୂରି ଯାଉଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତକୁ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ମିଳିବା ନେଇ ଆଶା ବ୍ୟକ୍ତ କରିଛନ୍ତି। ଇସ୍ତାନବୁଲରେ ଏକ ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 29 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏବଂ ଆଜି ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ପାଇଁ ଧାର୍ଯ୍ୟ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଯୋଗୁଁ ବିଭିନ୍ନ ପରୀକ୍ଷାରେ ବାଧା ସୃଷ୍ଟି ହେବା ଆଶଙ୍କାରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସର୍ବଭାରତୀୟ ପ୍ରଶାସନିକ ସେବା ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷାର ତାରିଖ ଘୁଞ୍ଚା ଯାଇଥିଲା। ଇତିମଧ୍ୟରେ ନିଟ୍ ପିଜି, ନିଟ୍ ୟୁଜି, ଦ୍ୱିତୀୟ ପର୍ଯ୍ୟାୟ ଜେଇ ମେନ୍, ସିଏ, ସିୟୁଇଟି ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟସୂଚୀ ସମ୍ପର୍କରେ ପ୍ରାର୍ଥୀମାନେ ସମ୍ପୃକ୍ତ ୱେବ୍ସାଇଟ୍ରୁ ଅବଗତ ହୋଇପାରିବେ। ରାଜ୍ୟସଭାର 54 ଜଣ ସାଂସଦଙ୍କ କାର୍ଯ୍ୟକାଳ ଆଜି ପୂରି ଯାଉଛି। ଅବସର ନେଉଥିବା ଏହି ସାଂସଦଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଭୂପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ଅନ୍ୟପକ୍ଷରେ 7 ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନସୁଖ ମାଣ୍ଡବ୍ୟ, ପୁରୁଷୋତ୍ତମ ରୂପାଲା, ରାଜୀବ ଚନ୍ଦ୍ରଶେଖର, ଭି ମୁରଲୀଧରନ, ନାରାୟଣ ରାଣେ ଓ ଏଲ୍ ମୁରୁଗାନ୍ଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ଅବସର ନେଇଥିବା ଅନ୍ୟ ସାଂସଦଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଜୟା ବଚ୍ଚନ, ଆର୍ଜେଡିର ମନୋଜ ଝା ଓ କଂଗ୍ରେସର ଅଭିଷେକ ମନୁ ସିଂହ ଭି ଅଛନ୍ତି। ଜୟା ଓ ମନୋଜଙ୍କୁ ସେମାନଙ୍କ ଦଳ ପୁଣିଥରେ ରାଜ୍ୟସଭାକୁ ପଠାଇଥିବାବେଳେ କ୍ରସ୍ ଭୋଟିଂ ଯୋଗୁଁ କଂଗ୍ରେସର ଅଭିଷେକ ମନୁ ସିଂହ ବି ହାରିଯାଇଛନ୍ତି। ରାଜ୍ୟସଭାରୁ ଅବସର ନେଇଥିବା 7 ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରୁ କେବଳ ଅଶ୍ୱିନୀ ବୈଷ୍ଣବଙ୍କୁ ବାଦ୍ ଦେଲେ ଅନ୍ୟମାନେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇଏ ଗୋଟିଏ ଯାନ ଗୋଟିଏ ଫାସ୍ଟ୍ୟାଗ୍ ପ୍ରଚଳନ କରିଛନ୍ତି। ଗୋଟିଏ ଫାସ୍ଟ୍ୟାଗ୍ ଅନେକ ଯାନରେ ବା ଗୋଟିଏ ଯାନରେ ଏକାଧିକ ଫାସ୍ଟ୍ୟାଗ୍ ବ୍ୟବହାରକୁ ରୋକିବା ପାଇଁ ଏନ୍ଏଚ୍ଏଆଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ସୋମବାରଠାରୁ ଏହା କାର୍ଯ୍ୟକାରୀ ହୋଇଛି। ରିଜର୍ଭ ବ୍ୟାଙ୍କର ବାଧ୍ୟତାମୂଳକ ନିୟମ ଅନୁଯାୟୀ ଫାସ୍ଟ୍ୟାଗ୍ର କେୱାଇସି କରିବାକୁ ଏନ୍ଏଚ୍ଏଆଇ ପକ୍ଷରୁ ଫାସ୍ଟ୍ୟାଗ୍ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି। ଫାସ୍ଟ୍ୟାଗ୍ରେ ଟଙ୍କା ଥିଲେ ମଧ୍ୟ ଯଦି କେୱାଇସି କରାନଯାଏ ତେବେ ତାହା କଳା ତାଲିକାଭୁକ୍ତ ବା ଅଚଳ ହୋଇଯିବ ବୋଲି କୁହାଯାଇଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ନେଇ ଆଶାସୂଚକ ବାର୍ତ୍ତା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ଭାରତ ନିରନ୍ତର ଉଦ୍ୟମ କରୁଥିବାବେଳେ ଆନ୍ତର୍ଜାତିକ ସମୁଦାୟ ମଧ୍ୟ ଭାରତକୁ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଦାବି କରୁଛନ୍ତି। ଯେତେବେଳେ ନିରାପତ୍ତା ପରିଷଦର ସମ୍ପ୍ରସାରଣ କରାଯିବ ସେତେବେଳେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ଏକ ପ୍ରକାର ନିଶ୍ଚିତ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ରାଜକୋଟରେ ଏକ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଭାରତ ସହିତ ଜାପାନ, ଜର୍ମାନୀ ଓ ଇଜିପ୍ଟ ସ୍ଥାୟୀ ସଦସ୍ୟତା ଲାଗି ଦାବି କରିଆସୁଛନ୍ତି। ତେବେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା 5 ରାଷ୍ଟ୍ର ଚୀନ, ଫ୍ରାନ୍ସ, ଆମେରିକା, ରୁଷ ଓ ବ୍ରିଟେନ୍ ଏହି ସମ୍ପ୍ରସାରଣ କରିବା ଦିଗରେ କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି। 80 ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିବା ଜାତିସଂଘରେ ଏହି 5 ରାଷ୍ଟ୍ର ନିଜକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିଥିଲେ। ଏବେ ଜାତିସଂଘରେ 193 ରାଷ୍ଟ୍ର ସଦସ୍ୟ ରହିଛନ୍ତି। ସୁରକ୍ଷା ପରିଷଦର ପରିବର୍ତ୍ତନ ହେବା ଜରୁରୀ ବୋଲି ଏହି ସମସ୍ତ ସଦସ୍ୟ ଏବେ ଅନୁଭବ କରୁଛନ୍ତି। ଜେରେଭାସ୍ଥିତ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ଅରିନ୍ଦମ ବାଗ୍ଚି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଘେବ୍ରିୟସ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଜଣାପଡ଼ିଛି ଉଭୟ ନେତା ଭାରତ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ପାରମ୍ପରିକ ଔଷଧ ଓ ଡିଜିଟାଲ୍ ସ୍ୱାସ୍ଥ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଶ୍ରୀ ବାଗ୍ଚିଙ୍କୁ ଗତ ଅକ୍ଟୋବର ମାସରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ଭାବେ ମନୋନୀତ କରାଯାଇଥିଲା। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜ ଆସିଫ୍ ଭାରତ ସହ ସମ୍ପର୍କର ଉନ୍ନତି ପାଇଁ ଆଶା ବ୍ୟକ୍ତ କରିଛନ୍ତି। ଇସ୍ଲାମାବାଦର ସଂସଦ ଭବନ ବାହାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇ ଦେଶର ନିଜସ୍ୱ ଦୃଷ୍ଟିଭଙ୍ଗୀ ରହିଛି। ତେବେ ଭାରତରେ ନିର୍ବାଚନ ପରେ ଏହି ସମ୍ପର୍କରେ ସୁଧାର ଆସିପାରିବ। ପାକିସ୍ତାନ ଆତଙ୍କବାଦକୁ ପ୍ରୋହାହନ ଦେଉଛି ଏବଂ ଏହାକୁ ଭାରତ ଅଣଦେଖା କରିପାରିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିବା ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଆସିଫ୍ ଏହି ପ୍ରତିକ୍ରିୟା ରଖିଛନ୍ତି। ଭାରତୀୟ ବିମାନ ବାହିନୀ ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହାର ସର୍ବବୃହତ୍ ସମରାଭ୍ୟାସ ଗଗନଶକ୍ତି ଜାରି ରଖିଛି। ଏହି ସମରାଭ୍ୟାସ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ସମସ୍ତ ବଡ଼ ବଡ଼ ଲଢୁଆ ବିମାନ ଓ ଆଧୁନିକ ହେଲିକପ୍ଟର ନିଜ ନିଜର ଯୁଦ୍ଧକୌଶଳ ପ୍ରଦର୍ଶନ କରୁଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ବିଶାଳ ସମରାଭ୍ୟାସ ଭାରତୀୟ ସୈନ୍ୟବାହିନୀ ବିମାନ ବାହିନୀକୁ ସମସ୍ତ ସାମଗ୍ରିକ ସହାୟତା ପ୍ରଦାନ କରୁଛି। 10,000ରୁ ଅଧିକ ବିମାନ ବାହିନୀ କର୍ମଚାରୀଙ୍କୁ ନବା ଆଣିବା କରିବା ଓ ଗୋଳାବାରୁଦ ନବା ଆଣିବା କରିବାରେ ସେନାବାହିନୀ ସହାୟତା କରୁଛି। ଏ ସମରାଭ୍ୟାସ ପୋଖରାନ୍ ସମେତ ଦେଶର ବିଭିନ୍ନ ଭାଗରେ ହେଉଛି। ବହୁ ଲଢୁଆ ବିମାନ ଓ ହେଲିକପ୍ଟର ଏଥିରେ ଅଂଶଗ୍ରହଣ କରୁଛି। ପୂର୍ବରୁ 2018 ଏହି ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା। ସୀମା ସୁରକ୍ଷା ବଳ ବିଏସ୍ଏଫ୍ ନୂଆଦିଲ୍ଲୀରେ ଅଶ୍ୱିନୀ ବିଏସ୍ଏଫ୍ ଅଫିସର୍ସ ଇନ୍ଷ୍ଟିଚ୍ୟୁଟ୍ରେ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ଏହି ପ୍ରଦର୍ଶନୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଜନସାଧାରଣ ଏହି ପ୍ରଦର୍ଶନୀକୁ ପୂର୍ବାହ୍ନ 11:00ରୁ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ପରିଦର୍ଶନ କରିପାରିବେ। ଦେଶର 115 ଜଣ ବିଏସ୍ଏଫ୍ ଅଧିକାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ହାତ ତିଆରି ହସ୍ତକଳା ଓ ଶିଳ୍ପ ଏଥିରେ ପ୍ରଦର୍ଶିତ ହେଉଛି। ଇସ୍ତାନବୁଲ ସହରରେ ଏକ ନାଇଟ୍ କ୍ଲବ୍ରେ ଗତକାଲି ଅଗ୍ନିକାଣ୍ଡ ଘଟି 29 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଇସ୍ତାନବୁଲ ସରକାରଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, 16 ମହଲା ବିଶିଷ୍ଟ ଏକ ନାଇଟ୍ କ୍ଲବ୍ରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ମୃତକ ନିର୍ମାଣ ଶ୍ରମିକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ନିର୍ମାଣକାରୀ ସଂସ୍ଥାର ପରିଚାଳକଙ୍କ ସମେତ 5 ଜଣଙ୍କୁ ଅଟକ ରଖାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ଆଜି ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚଳିତ ଆଇପିଏଲ୍ରେ ଏହି 16 ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ। ଋଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ 3ଟି ମ୍ୟାଚ୍ରୁ 2ଟି ପରାଜୟ ଓ 1ଟିରେ ବିଜୟ ହାସଲ କରିଛି। ଦଳ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠାରୁ ଏବଂ ଦ୍ୱିତୀୟରେ ରାଜସ୍ଥାନ ରୟାଲ୍ସଠାରୁ ହାରିଯାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ 20 ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ 2ଟି ମ୍ୟାଚ୍ରୁ 2ଟିରେ ବିଜୟ ସହ 4 ପଏଣ୍ଟ ପାଇଛି। ଦଳ ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ରନ୍ରେ ଓ ଦ୍ୱିତୀୟ ମ୍ୟାଚ୍ରେ 7 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଥିଲା। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 28 ରନ୍ରେ ପରାସ୍ତ କରିଛି। ଥାଇଲାଣ୍ଡର ଫୁକେଟ୍ରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ମହାସଂଘ ବିଶ୍ୱକପ୍ରେ ଭାରତର ଭାରୋତ୍ତୋଳନକାରୀ ବିଦ୍ୟାରାଣୀ ଦେବୀ 69 କିଲୋ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ବିନ୍ଦ୍ୟାରାଣୀ ମୋଟ 196 କିଲୋଗ୍ରାମ ଓଜନ ଉଠାଇ ଏହି ବିଶ୍ୱକପ୍ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ଉତ୍ତର କୋରିଆର କାଙ୍ଗ୍ ହ୍ୟୁ ଜଙ୍ଗ୍ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ରୋମାନିଆର କାମ୍ବେଇ ଭାଲେଣ୍ଟିନା ରୌପ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ 49 କିଲୋଗ୍ରାମ ବର୍ଗରେ ଅନ୍ୟତମ ଭାରତୀୟ ଭାରୋତ୍ତୋଳନକାରୀ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ। ଆହତ କାରଣରୁ 6 ମାସ ବ୍ୟବଧାନ ପରେ ଶ୍ରୀ ଚାନ୍ନୁ ଭାରୋତ୍ତୋଳନ ପ୍ରତିଯୋଗିତାକୁ ଫେରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀରେ ଗ୍ରୀଷ୍ମ ପ୍ରବାହ ହେବାର ପୂର୍ବାନୁମାନ କରିଛି। ତେଲଙ୍ଗାନା ଓ କର୍ଣ୍ଣାଟକରେ ପରବର୍ତ୍ତୀ 3 ଦିନ ପର୍ଯ୍ୟନ୍ତ ଏବଂ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପରବର୍ତ୍ତୀ 5 ଦିନ ପର୍ଯ୍ୟନ୍ତ ଗରମ ଓ ଆର୍ଦ୍ରତା ବଳବତ୍ତର ରହିବ। ଇତିମଧ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ଉତ୍ତର ପୂର୍ବାଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ। ପାଣିପାଗ ବିଭାଗ କହିଛି, ପରବର୍ତ୍ତୀ 5 ଦିନ ଧରି ପଶ୍ଚିମ ହିମାଳୟ ଅଞ୍ଚଳରେ ମଧ୍ୟମ ବର୍ଷା ଓ ତୁଷାରପାତ ହେବ। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ କେନ୍ଦ୍ର ଓ ପୂର୍ବ ଭାରତରେ ପରବର୍ତ୍ତୀ 3 ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦେଶର ଦକ୍ଷିଣାଞ୍ଚଳରୁ ପରବର୍ତ୍ତୀ 5 ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ତେବେ ତେଲଙ୍ଗାନାର କିଛି ଭାଗ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ତାପମାତ୍ରା ପରବର୍ତ୍ତୀ 5 ଦିନ ପର୍ଯ୍ୟନ୍ତ 2ରୁ 3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇପାରେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ପାଇଁ ଧାର୍ଯ୍ୟ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ରାଜ୍ୟସଭାର 54 ଜଣ ସାଂସଦଙ୍କ କାର୍ଯ୍ୟକାଳ ଆଜି ପୂରି ଯାଉଛି। ଇସ୍ତାନବୁଲରେ ଏକ ନାଇଟ୍ କ୍ଲବ୍ରେ ଅଗ୍ନିକାଣ୍ଡ ଘଟି 29 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏବଂ ଆଜି ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେଲା।